ଆଜ୍ଞା ଦର୍ଶନା ଗୌଡ ଦର୍ଶନା ଗୌଡ ଆଜ୍ଞା, ପାଣି ଭିତରେ ଆମର ବହୁତ ଅସୁବିଧା ହଉଛୁ, ଆଉ ଯୋଉ ଆମର ସବୁ ମା ଭଉଣୀ ଯୋଉ ଅଛନ୍ତି ସବୁ ସାହାଯ୍ୟ କରୁଛନ୍ତି, ପାଣିରେ କିଏ ସାହାଯ୍ୟ କରିପାରୁନାହାନ୍ତି ଆଜ୍ଞା। ଆଜ୍ଞା ସମସ୍ତେ ଖାଇବା ପିଇବାକୁ କିଏ ଦେଇଦବ, ପାଣି କିଏ ଦେଇପାରିବେ ଆଜ୍ଞା? କେହି ଦେଇପାରିବେନି, ଆମେ ଏତିକିରେ ଏକା ଅସୁବିଧା, ଆଉ କିଛି ଅସୁବିଧା ନାହିଁ। ପାଣି ନ ଆସିବାକୁ ଆମେ ଯାଉଛୁ ପୋଖରୀ ଆଡେ ଗାତ ପାତ କରିକି ଆସୁଛୁ, ଧାର ପାଣି ଦେଇକି ବିଲ ମାଳରେ ଯାଇକି ଗାତ ପାତ କରିକି ଆସୁଛୁ ଆଜ୍ଞା। ତଳ ଖାଇକି ପାଣି ଆସୁଛି, ଉପର ଖାଇକି ପାଣି ଆସୁନି ଆଜ୍ଞା। ଆଜ୍ଞା ଦଶଟା ହାତ ପାଣି ଆସିବେ, କେହି ରଖିବାକୁ କେହି ନାହାନ୍ତି, ଯାହାର ଥିବ ସେଇ ରଖିବ, ଯାହାର ମଧ୍ୟ ସେଇ ହଇରାଣ କରିଯାଉଛି, ଏତିକି ଆଜ୍ଞା ଅସୁବିଧା।